आकाशवाणी संवाद पढ़ुछंती आदित्य नारायण दास। मुख्य संवाद, सांविधानिक विधिव्यवस्था अनुजाई समस्त समस्यार समाधान होइपारिबो कहिले सुप्रीम कोर्ट विचारपति। छत्तीसगढ़ बीजापुर जिले में आज आत्मसमर्पण कले 22 जन माओवादी। इस्राएल हमास युद्ध में 50,000 अधिक पालेस्टाइन नागरिकों मृत्यु घटिथिबा नै सूचना देला गाजार स्वास्थ्य मंत्रणालय। एवं चेन्नई रो एमए चिदंबरम स्टेडियम रे आउ किछि समय परे चेन्नई सुपर किंग्स ओ मुंबई इंडियंस मध्य रे हेबो मुकाबला। विस्तृत संवाद, सांविधानिक विधिव्यवस्था अनुजाई समस्त समस्यार समाधान करा जाई पारिबो बोली सुप्रीमकोर्टर विचारपति जस्टिस बी आर गवाई कहिछंती। इम्फालरे मणिपुर उच्च न्यायालयर द्वादश वार्षिक उत्सव में जोगदे जस्टिस गवाई समस्या समाधान करिबा क्षेत्र में आपोस आलोचना एक गुरुत्वपूर्ण माध्यम बोली कहिथिले। जेतेबेले लोकमाने एकाठी हेबे सेतेबेले समाधानर रास्ता बाहरिबो बोली जस्टिस गवाई कहिथिले। सूचनाजोग्य सुप्रीमकोर्टर 5 जन विचारपति एक प्रतिनिधि दलर नेतृत्व नहीं दुईदिनिया मणिपुर गस्त करने सेठारे जातिगत हिंसा प्रभावितों सह आलोचना संपर्कित अनुभूति को जस्टिस गवाई वर्णना करते। प्रतिनिधि दल चुराचांदपुर जिले में एक आईन सहायता शिविर और स्वास्थ्य क्यांपर उद्घाटन करने सहित यह प्रतिनिधि दलर दुईदिनिया मणिपुर गस्त आज शेष हो। केन्द्र आईनमंत्री अर्जुन राम मेघवाल मणिपुर परिस्थिति सुधुरुथिले मध्य शांति प्रक्रिया जारी रहिबार आवश्यकता थिबा कहिछंती। मणिपुर रे राष्ट्रपति शासन जारी परे सेठारे शांति प्रतिष्ठा पई केन्द्र सरकारंकर प्रतिश्रुतिबद्धता को श्री मेघवाल दोहराइछंती। एही उत्सव रे राज्यपाल अजय कुमार भल्लांक समेत बहु विशिष्ट व्यक्ति उपस्थित थिले। कृत्रिम बुद्धिमत्ता गवेषक तथा पॉडकास्टर लेक्स फिडमैनक सह प्रधानमंत्री नरेन्द्र मोदी पॉडकास्ट एबे एकाधिक भाषा रे उपलब्ध हेउछि। व्यापक दर्शकों पाखरे पहुंचेबा एहार उद्देश्य बोली एक सामाजिक गणमाध्यम रे पोस्ट करी श्री मोदी कहिछंती। छत्तीसगढ़ बीजापुर जिले में आज 22 जन माओवादी आत्मसमर्पण करिछंती। सेमानक मध्यरे 2 जन महिला माओवादी अछंती। आत्मसमर्पण करथिबा माओवादीक उपरे 11 लाख टंकार पुरस्कार राशि घोषणा करा जायथिला। राज्य सरकारंकर नीति अनुजाई आत्मसमर्पण करथिबा प्रत्येक माओवादीक 25,000 टंकार प्रोत्साहन राशि प्रदान करा जायछि। वैदेशिक मंत्री डॉ एस जयशंकर दक्षिण आफ्रिकार फिनिक्स सेटलमेंट ट्रस्ट और गांधी डेवलपमेंट ट्रस्ट द्वारा महात्मा गांधी संपर्कित प्राचीन सामग्री और दलिलगुड़ नूआदिल्लीर जातीय गांधी संग्रहालय को हस्तांतर करा समय उपस्थित थिले। यह अवसर में डॉ जयशंकर कहते बापू जीवन आगामी पीढ़ी को प्रेरणा देव। आम संवाददाता रिपोर्ट अनुसार दान सामग्रीगुड़िक महात्मा गांधी द्वारा हाथ तैयारी पोशाक रही 1893 मसीह दक्षिण आफ्रिका पहुंचे डरबान में बहु वर्ष धरी रहा अवसर में 1904 मसीह से फनिक्स सेटलमेंट प्रतिष्ठा करते। महात्मा गांधी स्मृति को भारत सह जोड़ापी गांधी डेवलपमेंट ट्रस्ट एवं फिनिक्स सेटलमेंट ट्रस्ट बापू पर किसी सामग्री भारत को दान करने निष्पत्ति अनुजाई। राष्ट्रीय स्वयंसेवक संघ आरएसएस गठनर 100 वर्ष पूर्ति अवसर में अनेक कार्यक्रम आयोजन योजना करएसएस साधारण संपादक दत्तात्रेय होसावले सूचना देते। बेंगालुरुठारे संघर अखिल भारतीय प्रतिनिधि सभार तीनदिनिया राष्ट्रीय बैठक शेष होबा परे गणमाध्यम को से एही सूचना देते। चलित वर्ष विजया दशमी ठारु विभिन्न कार्यक्रम आयोजन करा सामाजिक सद्भावना सह जातीय एकता को प्रोत्साहन प्रदान करने लक्ष्य नहीं तृणमूल स्तर में जनसंपर्क कार्यक्रम मान आयोजन करा जीवो बोली श्री होसावले सूचना देते।
विमर्श को बदलना है। The narrative that is said many a time has been distorted one. इसलिए इस विमर्श को बदलने के लिए और सत्य को सही सत्य को स्थापित करने के लिए जिला केंद्रों पर प्रमुख जनगोष्ठी के द्वारा हम ऐसे समाजोपयोगी राष्ट्रोपयोगी विषयों को अपने देश के वैचारिक अधिष्ठान के आधार पर करेंगे।
दिल्ली विधानसभा बजेट अधिवेशन आसंता काली ठारु आरंभ हेब। यह अधिवेशन चलित मास 28 तारीख पर्यंत चलिबार कार्यक्रम रही बेले जदि आवश्यक हुए तेबे यहाँ संप्रसारण करा कार्यसूची रही। डीटीसी कार्यकारिता उपरे सीएजी रिपोर्ट आसंता काली गृह उपस्थापन करा जिबो। ବଜେଟ୍ ଆସନ୍ତା ମଙ୍ଗଳବାର ଉପସ୍ଥାପନ କରାଯିବା ସହିତ ସରକାରଙ୍କର ଆର୍ଥିକ ପ୍ରାଥମିକତା ଏବଂ ବର୍ଷର ବିକାଶ କାର୍ଯ୍ୟସୂଚୀର ରୂପରେଖ ମଧ୍ୟ ପ୍ରସ୍ତୁତ କରାଯିବ। ଏହି ଅଧିବେଶନରେ ପ୍ରମୁଖ ଆର୍ଥିକ ଏବଂ ନୀତିଗତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହିତ ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯିବ। ତେବେ ଆର୍ଥିକ ଆବଣ୍ଟନ ଏବଂ ନୀତିଗତ ପଦକ୍ଷେପଗୁଡ଼ିକର ବିଶ୍ଳେଷଣ କରିବା ଲାଗି ଚଳିତ ମାସ 26 ତାରିଖରେ ବିଧାୟକମାନେ ବଜେଟ୍ ଉପରେ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ୟୁଜି 2025 ନିମନ୍ତେ ଅନ୍ଲାଇନ୍ ଆବେଦନ ଫର୍ମ ଦାଖଲ ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ଦେୟ ଦାଖଲ କରିବା ସମୟସୀମାକୁ ମଧ୍ୟ ମାର୍ଚ୍ଚ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ମାର୍ଚ୍ଚ 26ରୁ 28 ତାରିଖ ପର୍ଯ୍ୟନ୍ତ ଆବେଦନପତ୍ରରେ ଆବଶ୍ୟକ ସଂଶୋଧନ କରିପାରିବେ। ସୂଚନା ଅନୁଯାୟୀ ଏହି ପ୍ରବେଶିକା ପରୀକ୍ଷା ଚଳିତ ବର୍ଷ ମେ 8 ତାରିଖରୁ ଜୁନ୍ 1 ତାରିଖ ମଧ୍ୟରେ ଦେଶର ବିଭିନ୍ନ କେନ୍ଦ୍ର ଏବଂ ବିଦେଶର 15ଟି ପରୀକ୍ଷା କେନ୍ଦ୍ରରେ କମ୍ପ୍ୟୁଟର ଭିତ୍ତିରେ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଦେଶର ଯେକୌଣସି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କିମ୍ବା ରାଜ୍ୟର ନିର୍ଦ୍ଧାରିତ ବିଶ୍ୱବିଦ୍ୟାଳୟ ଡିମ୍ଡ ଓ ବେସରକାରୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ନାମ ଲେଖାଇ ପାରିବେ। ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ଥିବା ସନ୍ତାସବାଦୀ ଆଡ୍ଡାସ୍ଥଳୀ ଉପରେ ଚଢ଼ାଉ କରାଯାଇ ଗୋଟିଏ ପିସ୍ତଲ ସହିତ କେତେକ ଗୁଳିଗୋଳା ଜବତ କରାଯାଇଛି। ଡୋଡା ଜିଲ୍ଲାର ଭାଲରା ଜଙ୍ଗଲାଞ୍ଚଳର ଭଦରୱାରଠାରେ ସ୍ଥାନୀୟ ପୁଲିସର ସ୍ୱତନ୍ତ୍ର ତଲାସୀ ଦଳ ଏବଂ ସେନାର ମିଳିତ ଉଦ୍ୟମରେ ଏହି ଚଢ଼ାଉ ଅଭିଯାନ କରାଯାଇଥିଲା ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଏଥିରେ ଗୋଟିଏ ପିସ୍ତଲ ସହିତ 3ଟି ମ୍ୟାଗାଜିନ୍, ଏକାଧିକ AK ରାଇଫଲ୍କୁ ମଧ୍ୟ ଜବତ କରାଯାଇଛି। ତେବେ ଏନେଇ କାହାକୁ ଗିରଫ କରାଯାଇ ନଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ କିସ୍ତୱାଡ଼ା ଜିଲ୍ଲାର ଗୁରିନାଲ, ଥାତ୍ରି ଏବଂ ଚାତ୍ରୁ ବନାଞ୍ଚଳରେ ପୁଲିସ, ସେନା ଏବଂ CRPF ଯବାନଙ୍କ ପକ୍ଷରୁ ଏକ ମିଳିତ ତଲାସୀ ଅଭିଯାନ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ତେବେ ସେଠାରେ ସନ୍ଦିଗ୍ଧ ସନ୍ତାସବାଦୀଙ୍କ ଉପସ୍ଥିତି ନେଇ କେତେକ ଗ୍ରାମବାସୀ ସୂଚନା ଦେବା ପରିପ୍ରେକ୍ଷୀରେ ଏହି ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଚଣ୍ଡିଗଡ଼ରେ ଗତ ସେପ୍ଟେମ୍ବର 2024 ସଂଘଟିତ ବୋମା ଆକ୍ରମଣ ଘଟଣାରେ ସମ୍ପୃକ୍ତ ବାବର ଖାଲସା ଇଣ୍ଟରନ୍ୟାସନାଲର 4 ସନ୍ତାସବାଦୀଙ୍କ ବିରୁଦ୍ଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଚାର୍ଜସିଟ୍ ଦାଖଲ କରିଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ସେହି 4 ମଧ୍ୟରେ ପାକିସ୍ତାନ ଭିତ୍ତିକ ସନ୍ତାସବାଦୀ ହରବିନ୍ଦର ସିଂ ସାନ୍ଧୁ ଓରଫ ରିଣ୍ଡା ଓ ଆମେରିକା ଭିତ୍ତିକ ହରପ୍ରୀତ ସିଂ ଓରଫ ହାପି ପାସି ଅଛନ୍ତି। ବିଭିନ୍ନ ମାମଲାରେ ଏହି 4 ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଇସ୍ରାଏଲ ହମାସ ଯୁଦ୍ଧରେ 50,000 ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କର ମୃତ୍ୟୁ ଘଟିଥିବା ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ପ୍ରଦାନ କରାଯାଇଛି। ଏହି ଯୁଦ୍ଧରେ 1,13,000 ଅଧିକ ଲୋକ ଆହତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଗତ ସପ୍ତାହରେ ଗାଜା ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ ପକ୍ଷରୁ ଉଲ୍ଲଂଘନ କରାଯିବା ପରେ 673 ମୃତ୍ୟୁ ଘଟିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦକ୍ଷିଣ କୋରିଆର ଦକ୍ଷିଣ ପୂର୍ବାଞ୍ଚଳରେ ଭୟଙ୍କର ବନାଗ୍ନି ଯୋଗୁଁ ଅତି କମ୍ରେ 4 ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିବା ପରେ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଦକ୍ଷିଣ କୋରିଆର ଜଙ୍ଗଲ ବିଭାଗ ସମ୍ପୃକ୍ତ ଅଞ୍ଚଳର 12 ସ୍ଥାନରେ ଅଗ୍ନି ସତର୍କତା ଜାରି କରିଛି। ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ପ୍ରଶାସନ ପକ୍ଷରୁ ବହୁ ସଂଖ୍ୟାରେ ନିଆଁ ଲିଭାଳି ଗାଡ଼ି ଓ ଯବାନମାନଙ୍କୁ ମୁତୟନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ 287 ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ ଟସ୍ ଜିତି ହାଇଦ୍ରାବାଦ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 6 ବିନିମୟରେ 286 ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଇଶାନ କିଶନ 47 ବଲ୍ରୁ 106 ବିସ୍ଫୋରକ ପାଳି ଖେଳିଥିବା ବେଳେ ଟ୍ରାଭିସ୍ ହେଡ୍ 31 ବଲ୍ରୁ 76 ସଂଗ୍ରହ କରିଥିଲେ। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 287 ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ଦଳ 16 ଓଭରରେ 5 ବିନିମୟରେ 173 ସଂଗ୍ରହ କରିଛି। ଅପରପକ୍ଷରେ ଆଉ କିଛି ସମୟ ପରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ କହିଲେ ସୁପ୍ରିମକୋର୍ଟ ବିଚାରପତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ଆତ୍ମସମର୍ପଣ କଲେ 22 ମାଓବାଦୀ। ଇସ୍ରାଏଲ ହମାସ ଯୁଦ୍ଧରେ 50,000 ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଲା ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏବଂ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଆଉ କିଛି ସମୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।